ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। କାଶୀ ତାମିଲ ସଙ୍ଗମ ଦେଶର ସାଂସ୍କୃତିକ ଐତିହ୍ୟ ଆର୍ ଏକତାର ଅନନ୍ୟ ନିଦର୍ଶନ ଆଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଉତ୍ତରପ୍ରଦେଶ ଗସ୍ତ ନଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଲାକାଲି ବାରାଣସୀର ନମୋଘାଟଠାରେ ସେନର ତାମିଲ ସମ୍ପ୍ରଦାୟ ଲୋକର ସାଙ୍ଗେ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ବିଚାର ବିନିମୟ କରିକରି ଆମର ସାଂସ୍କୃତିକ ଏକତା ଭାରତକେ ବାକି ସବୁ ଦେଶମାନଙ୍କନୁ ଅଲଗ କରିଛେ ବୋଲି କହିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଅଯୋଧ୍ୟାନ ରାମଲାଲା ଆର୍ କାଶୀଠାରେ କାଶୀ ବିଶ୍ୱନାଥଙ୍କର ଦର୍ଶନ କରିଥିଲେ। ଇନ୍ନ ଜନେ ଦିଆଯାଇପାରେ ଯେ ଭାରତର ସାଂସ୍କୃତିକ ଏକତାକେ ବରକସ କରିବାର ଲାଗି 2022 ସାଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀ ତାମିଲ ସଙ୍ଗମ କାର୍ଯ୍ୟକ୍ରମ ମୂଲ କରିଥିଲେ। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସାରା ଦୁନିଆର ଆଗାଡ଼େ ନିଜର ଗୋଟିଏ ଖାସ୍ ପରିଚୟ ବନେଇ ପାରିଛେ ବୋଲି କେନ୍ଦ୍ର ପର୍ଯ୍ୟଟନ ଆଉ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍। ଓଡ଼ିଶା ପର୍ଯ୍ୟଟନ ବିଭାଗ ଆର୍ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଫିକି ତରଫୁ ଗଲାକାଲି ଭୁବନେଶ୍ୱରଠାରେ ମୂଲ ହୋଇଥିବା 6 ନମ୍ଘର ଓଡ଼ିଶା ଟ୍ରାଭେଲ୍ ବଜାର କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକରି ମନ୍ତ୍ରୀ ଶ୍ରୀ ଶେଖାୱତ ଓଡ଼ିଶାର ଖାସିୟତ ଉପରେ କହିବାର ସହିତ ଦେଶର ମୋଟ ଘରୋଇ ଉତ୍ପାଦ ଜିଡିପିକେ ପର୍ଯ୍ୟଟନ କ୍ଷେତ୍ର ଯୋଗଦାନ 10% ତକ୍ ବଢ଼ାବା ବୋଲି କହିଛନ୍। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇକରି ପର୍ଯ୍ୟଟନ କ୍ଷେତ୍ରଟି ଘରୋଇ ଭାଗିଦାରୀ ଉପରେ ଗୁରୁତ୍ୱ ଦେଇକରି ସାରା ପୃଥିବୀ ଓଡ଼ିଶାର ସମ୍ଭାବନାକେ ଦେଖବା ବୋଲି କହିଥିଲେ। ଓଡ଼ିଶା ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତ ଗଲାକାଲି କୋଣାର୍କ ସୂର୍ଯ୍ୟ ମନ୍ଦିରକେ ଯାଇକରି ସେନର ବାଲକଢ଼ା କାମର ସମୀକ୍ଷା କରିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗଲାକାଲି ସମ୍ବଲପୁରଠାରେ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେଇଥିଲେ। ନିଜର ସଂସଦୀୟ କ୍ଷେତ୍ର ସମ୍ବଲପୁର ମହାନଗର ଇଲାକାନ ସ୍ୱଚ୍ଛତା ଅଭିଯାନ ଜନଭାଗିଦାରୀ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ସହିତ ଗୁରୁ ସତ୍ୟନାରାୟଣ ବୈଦ୍ୟଙ୍କର ସମ୍ବଲପୁରୀ ଡେରାକେ ବୁଲି ଯାଇଥିଲେ। ତାର ଉତ୍ତରୁ ସେ ସିଦ୍ଧେଶ୍ୱର ବେନ୍ନା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କମ୍ପ୍ୟୁଟର ଲ୍ୟାବ୍ ଉଦ୍ଘାଟନ କରିବା ସହିତ ଜିଲ୍ଲା ସାମ୍ବାଦିକ ସଂଘର ନୂଆ ଭବନ ଉଦ୍ଘାଟନ କରିଥିଲେ। ସେନ୍ତା ତପସ୍ୱିନୀ ପ୍ରେକ୍ଷାଳୟନ ମିଶନ ବାତ୍ସଲ୍ୟ ଯୋଜନାଥି ଛୁଆମାନଙ୍କୁ ସାହାଯ୍ୟ ବାଣ୍ଟିଥିଲେ। ସେଆଡ଼େ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ସାହସ ଟଙ୍କା ବଣ୍ଟା କାର୍ଯ୍ୟକ୍ରମଟି ଭିଲ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇକରି ସବ୍କା ସାଥ୍ ସବ୍କା ବିକାଶ ମନ୍ତ୍ରକେ ମୂଳମନ୍ତ୍ର କରିକରି ସରକାର ସମ୍ବଲପୁର ଜିଲ୍ଲାକେ କୃଷି ଆର୍ ଗ୍ରାମ୍ୟ ଆଧାରିତ ଅର୍ଥନୀତିର କେନ୍ଦ୍ରସ୍ଥଳ କରବାରକେ ପ୍ରତିଶ୍ରତିବଦ୍ଧବାନ ବୋଲି କହିଛନ୍। ଭାରତୀୟ ରେଲ୍ ନେଟ୍ ଜିରୋ କାର୍ବନ୍ ଦିଗକେ ଯାଉଛେ ବୋଲି ଆଉ ଇ ଲକ୍ଷ୍ୟ ହାସଲ କରିବାର ଲାଗି 2025-26 ଆର୍ଥିକ ବଛର ତକ୍ ରେଲବାଇକେ 100% ବିଦ୍ୟୁତିକରଣ କରାଯିବା ବୋଲି ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ମଧ୍ୟପ୍ରଦେଶର ଭୋପାଳଠାରେ ଗଲାକାଲି ମୂଲ ହୋଇଥିବା ବିଶ୍ୱ ନିବେଶକ ସମ୍ମିଳନୀ 2025 ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଯୋଗଦେଇକରି ଶ୍ରୀ ବୈଷ୍ଣବ କହିଛନ୍, 1500 ମେଗାୱାଟ୍ ଶକ୍ତି ଲାଗି ରେଲ୍ ମନ୍ତ୍ରଣାଳୟର ଭିନ୍ ଭିନ୍ ଅକ୍ଷୟ ଶକ୍ତି କେନ୍ଦ୍ରମାନଙ୍କ ସାଙ୍ଗେ ଅନୁବନ୍ଧି ଦେଇଛେ। ଯେତ୍କି ହୋଇପାରବା ରାଜ୍ୟମାନେ ରେଲବାଇକେ ଅକ୍ଷୟ ଶକ୍ତି ଆଉ ଆଣବିକ ଶକ୍ତି ଯୋଗାଇ ଦେଉନ୍ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଇ ଅବସରରେ ଆହ୍ୱାନ ଦେଇଛନ୍। ହିମାଚଳ ପ୍ରଦେଶର ମନାଲିଠାରେ ହେବାରକେ ଥିବା ଶୀତକାଳୀନ ଦୁଃସାହସିକ ଶିବିରଠି ଯୋଗ ଦେବାରକେ ଓଡ଼ିଶାନୁ 100 ଜଣ ଛାତ୍ରଛାତ୍ରୀ ଯାଇଛନ୍। ମନାଲି ଯାତ୍ରା ଆଘନୁ ଗଲାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ କଥାବାର୍ତ୍ତା କରିକରି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଉଡ଼ାନ୍ ଯୋଜନାଥି ପଶ୍ଚିମ ଓଡ଼ିଶାକେ ଗୁରୁତ୍ୱ ଦିଆଯାଉଛେ ବୋଲି ବାଣିଜ୍ୟ ଆଉ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍। ମନ୍ତ୍ରୀଙ୍କ ସୂଚନା ଅନୁସାରେ ସମ୍ବଲପୁର ବଲାଙ୍ଗୀର ବରଗଡ଼ ଆର୍ ନୂଆପଡ଼ା ଜିଲ୍ଲାର 4 ନୂଆ ଏୟାର ଷ୍ଟ୍ରିପ୍ର ଉନ୍ନତି କାମ ଚାଲିଛେ। ସେନ୍ତା ଝାରସୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କଲାହାଣ୍ଡି ଉତ୍କେଲା ଆର୍ ରାଉରକେଲାର ବିମାନ ବନ୍ଦରରୁ ଭୁବନେଶ୍ୱରକେ ସିଧାସଳଖ ବିମାନ ଚଳାଚଳ ଜାରି ରହିଛେ। ଆଗକେ ଇ 4 ଏୟାର ଷ୍ଟ୍ରିପ୍ କାମ କଲେ ପଶ୍ଚିମ ଓଡ଼ିଶାର ଆକାଶମାର୍ଗେ ଯାଆସ ଆହୁରି ବ୍ୟାପକ ହେବା ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍। ସମ୍ବଲପୁର ଭିଏସ୍ଏସ୍ ଷ୍ଟାଡିୟମ୍ର 13 ନମ୍ଘର ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ଆଜି 2 ନମ୍ଘର ଦିନେ ଆଡାମାସ୍ ଏଫ୍ସି କୋଲକାତା ଦଳ ଶ୍ରୀନିଧି ଡିକେନ୍ ହାଇଦ୍ରାବାଦ ଦଳକେ ଭେଟ୍ବା। ଗଲାକାଲି ଉଦ୍ଘାଟନୀ ମ୍ୟାଚ୍ଟି ସମଲେଶ୍ୱରୀ ସ୍ପୋର୍ଟିଂ ଜିତିଛେ। ସମଲେଶ୍ୱରୀ ସ୍ପୋର୍ଟିଂ 3-0 ଗୋଲ୍ ରାଞ୍ଚି ଦଳକେ ହରେଇଛେ। ରାଇଜେ ଆଇବା 6 ଦିନ ତକ୍ ପାକ୍ ସୁଖା ରହିବା। ଆଇବା 5 ଦିନ ଭିତରେ ବର୍ଷାକେ ନେଇକରି କେନ୍ସି ସତର୍କ ସୂଚନା ନାଇଁନ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛେ। ଆଇବା 3 ଦିନ ଉତ୍ତରୁ ରାଜ୍ୟର ସବୁନୁ କମ୍ ତାପମାତ୍ରା 2-3 ଡିଗ୍ରୀ ତକ୍ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର କହିଛେ। ଗଲାକାଲି ରାଜ୍ୟର ସବୁନୁ ଜହତାତି ବୌଦ୍ଧ ଆର୍ ପାର୍ଲା ଖେମୁଣ୍ଡିନ 36°C ରେକର୍ଡ କରାଯାଇଛେ। ପାନୀର ଗୁଣବତ୍ତା ତଥ୍ୟ ଠୋଲ୍ ଆର୍ ତାର୍ ତଦାରଖ କରବାର୍ ଲାଗି ଓଡ଼ିଶା ସରକାରଙ୍କର ଗୃହ ଆଉ ନଗର ଉନ୍ନୟନ ବିଭାଗ ଅଧୀନତି ଥିବା ଜଳ ନିଗମ ୱାଟକୋକେ ସମ୍ମାନଜନକ ପ୍ରଯୁକ୍ତି ବିଦ୍ୟା ସଭା ପୁରସ୍କାର 2025 ମିଳିଛେ। ଲୋକର ସେବା ଦିଗେ ପ୍ରଯୁକ୍ତି ବିଦ୍ୟାର ଭରପୁର ଉପଯୋଗ କରବାର୍ ଲାଗି 21-23 ଭିତରେ ହାଇଦ୍ରାବାଦଠାରେ ହୋଇଥିବା ପ୍ରଯୁକ୍ତି ବିଦ୍ୟା ସଭା କାର୍ଯ୍ୟକ୍ରମଟି ୱାଟକୋକେ ଏହି ପୁରସ୍କାର ମିଳିଛେ। ଏଚ୍ନିର ଆଞ୍ଚଳିକ ଖବର ନ ଶେଷ ହେଲା। ଆରାବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।